ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କର୍ମଶକ୍ତି ସୃଷ୍ଟି କରିବା ପାଇଁ ଶିକ୍ଷା ସହିତ ଦକ୍ଷତା ବିକାଶର ସମନ୍ୱୟ ଅପରିହାର୍ଯ୍ୟ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ଦକ୍ଷତା ବିକାଶ ସଂସ୍ଥାରେ ସ୍କିଲ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରି ରାଜ୍ୟପାଳ କହିଛନ୍ତି ଜାତୀୟ ଶିକ୍ଷାନୀତି 2020ରେ ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ଦକ୍ଷତା ବିକାଶ ଏବଂ ନିଯୁକ୍ତିର ପେଣ୍ଠସ୍ଥଳୀ ଭାବେ ଉଭା ହୋଇଥିବାରୁ ରାଜ୍ୟପାଳ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ସାମାଜିକ ଅର୍ଥନୈତିକ ଅନଗ୍ରସର ଶ୍ରେଣୀଙ୍କ ପାଇଁ 11.2% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଛୁଆବର୍ଗ ମୋର୍ଚ୍ଚାର କର୍ମକର୍ତ୍ତା ସଦସ୍ୟମାନେ ଭୁବନେଶ୍ୱର ଲୋକସେବା ଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି। ଚଳିତ ଶିକ୍ଷାବର୍ଷ 2025-26ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଏହି ନୂତନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ହାଇକୋର୍ଟରେ ଆସନ୍ତା 19 ତାରିଖ ସୋମବାରଠାରୁ ଜୁନ୍ ମାସ 16 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ହାଇକୋର୍ଟର 8 ଦିନ ଅବକାଶକାଳୀନ ଅଦାଲତ କାର୍ଯ୍ୟ କରିବ ବୋଲି ରେଜିଷ୍ଟ୍ରାର ଜେନେରାଲ୍ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଛୁଟି ଦିନକୁ ଛାଡ଼ିଦେଲେ ଅନ୍ୟ ଦିନମାନଙ୍କରେ ହାଇକୋର୍ଟ କାର୍ଯ୍ୟାଳୟ 11:30ରୁ 3:00 ପର୍ଯ୍ୟନ୍ତ କାର୍ଯ୍ୟ କରିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଏକ ବୈଠକରେ ସମୀକ୍ଷା କରିଛନ୍ତି। ବର୍ଷାଦିନ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଅଞ୍ଚଳରେ ହେଉଥିବା ଜଳ ନିଷ୍କାସନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଆହୁଜା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ପ୍ରାୟ 300 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ପକ୍ଷରୁ ବସୁନ୍ଧରା ଯୋଜନା ମାଧ୍ୟମରେ ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଲୋକସଭା ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଜୋଶୀ ପ୍ରମୁଖ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ 57 ଜଣଙ୍କୁ ଘରଟିଏ ପଟ୍ଟା ବଣ୍ଟନ କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ ଅଧିକାରୀମାନେ ଜିଲ୍ଲାର ବନ୍ଦ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଏବଂ ବନ୍ତଳା ଗ୍ରାମରେ ମାଣ୍ଡିଆ ଚାଷ ଅଗ୍ରଗତି ନେଇ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ ପ୍ରକାର ଉନ୍ନତ କିସମର ମାଣ୍ଡିଆ ଚାଷ ସମ୍ପର୍କରେ ପରାମର୍ଶ ଦେବା ସହ ଚାଷର ଉପକାରିତା ଓ ପ୍ରଣାଳୀ ଉପରେ ଅଧିକାରୀମାନେ ଗୁରୁତ୍ୱ ପ୍ରଦାନ କରିଥିଲେ। ହାଓଡ଼ା ଏବଂ ପୁରୀ ମଧ୍ୟରେ ଅଧିକ ଆରାମଦାୟକ ରେଳଯାତ୍ରା କରାଇବା ଏବଂ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ହାଓଡ଼ା ପୁରୀ ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ରେ 25% କୋଚ୍ ବୃଦ୍ଧି କରାଯାଇ 4 ଅତିରିକ୍ତ କୋଚ୍ ଲଗାଯାଇଛି। ବର୍ତ୍ତମାନ ଏହି ଟ୍ରେନ୍ରେ ଉଭୟ ଦିଗରୁ 20 କୋଚ୍ରେ ଯାତ୍ରୀମାନେ ଯାତାୟତ କରୁଛନ୍ତି। ସୂଚନା ପ୍ରଯୁକ୍ତି ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006ରୁ ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲି କମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସର ପ୍ରତିରୋଧ, ଚିହ୍ନଟ ଓ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006ରୁ ପ୍ରତିବର୍ଷ ମେ 17 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଶରୀରର ଧମନୀ ଓ ମୁଖ୍ୟ ରକ୍ତବାହିକାଗୁଡ଼ିକର ୱାଲ୍ରୁ ବିପରୀତ ସଞ୍ଚାଳିତ ରକ୍ତ ଦ୍ୱାରା ନିର୍ଗତ ବଳ ହେଉଛି ଉଚ୍ଚ ରକ୍ତଚାପ। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ନିର୍ଭୁଲ ଭାବେ ନିଜର ରକ୍ତଚାପ ମାପନ୍ତୁ, ଏହାକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଦୀର୍ଘଜୀବୀ ହୁଅନ୍ତୁ। ପାଣିପାଗ, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଜି କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର 2 ସ୍ଥାନରେ କାଳବୈଶାଖୀ ପ୍ରଭାବର ଝଡ଼ାତୋଫାନ ବଜ୍ରପାତ ସହିତ ପବନର ବେଗ 50-60 କିଲୋମିଟର ବହିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗତକାଲି କୋରାପୁଟ, ଗଞ୍ଜାମ, ଢେଙ୍କାନାଳ, ଗଜପତି, ମାଲକାନଗିରି, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାର କାଳବୈଶାଖୀର ପ୍ରଭାବରେ ବଜ୍ରପାତ ଯୋଗୁଁ 14 ଜଣଙ୍କର ଜୀବନ ଯିବା ସହିତ 20ରୁ ଅଧିକ ଆହତ ହୋଇଛନ୍ତି। ପାଖାପାଖି 50 ଗୃହପାଳିତ ପଶୁଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।